cái gì hay sinh vật hai vật ông Ashtam Skanda 22 अध्याय श्लोक 24 श्री भगवान वाच ब्रह्मं जमनु गृह्णामि ब्रह्मं जमनु गृह्णामि तद्विशो विदुनोम्यहम् तद्विशो विदुनोम्यहम् जन्मदः पुरुषास्तद्धो जन्मदः पुरुषास्तद्धो लोकमान् चारुण्यते लोकमान् चारुण्यते
ब्रह्मानं
जमनो गृह्णामि तद्विशो विदुनोम्यहम् जन्मदः पुरुषास्तब्धो लोकं मां चापमन्यते ब्रह्मानं जमनो गृह्णामि तद्विशो विदुनोम्यहम् ब्रह्मदः पुरुषास्तब्धो लोकमान चारुण्यते ब्रह्मं जमनु गृह्णामि तद्विशो विदुनोम्यहम् जन्मदः पुरुषास्तब्धो लोकमान चारुण्यते धन्यवाद ब्रह्मं ते ब्रह्मा जम जहाँ को अनुगुणामी मु कृपा करे तत्कर विषह जड़ ऐश्वर्य धन सम्पद विधि नौमी हरण करे अहम मु जत मदह यही अर्थफल मिथ्या अहंकार पुरुष यही प्रकार व्यक्ति स्तब्ध मूढ़मती लोकम त्रिलोक माम च मोते मध्य अभिमन्य अवमन्यते अवज्ञा करे शुभवनवास श्री श्रीमद भक्ति वेदांत स्वामी प्रभुपाद महाराज अंग्रेज रे एवं श्री श्रीमद गौरगुंद स्वामी महाराज उड़िया भगवान कहले हे ब्रह्मा जड़ ऐश्वर्य प्रभाव रे मूर्ख व्यक्ति स्थूल बुद्धि विशिष्ट एवं उन्नत होता है ताफल से त्रिभुवन सम्मान करे ना एपरिकी मते मध्य अवज्ञा करे मु एही प्रकार व्यक्ति सर्वस्व अपहरण करी ता प्रति विशेष कृपा प्रदर्शन करे भगवती कहु जो सभ्यता जड़ ऐश्वर्य गर्वित हो भगवान को अस्वीकार करे से सभ्यता अत्यंत भयंकर अधिक ऐश्वर्य फलर विषयाशक्त व्यक्ति एत गर्भोद्धत हूँ जे से कहा ग्राह्य करती ना एपरिकी भगवान का आधिपत्य पर्यटन अस्वीकार करती यही प्रकार मनोवृत्ति फल अवश्य अत्यंत भयंकर विशेष कृपा प्रदर्शन कर भगवान बेले बेले बलिमान व्यक्ति सर्वस्व हरण कर दृष्टांत स्थापन करते हरे कृष्ण आमर जो आसवृंद मातृवृंद आम समस्त को आम अंतराष्ट्रीय कृष्ण भावना संघ भुवनेश्वर केन्द्र तरफ हार्दिक स्वागत कर भागवत क्लास को आप मैंने समस्त पांच मिनट अपेक्षा करते बर्तमान भगवान को दर्शन मिले साढ़े आठटा तेणु आप आगवान धाम ये मंदिर दर्शन करने आगे समय पर आप देखिए भगवान बोर नेता अच्छा मझे कृष्ण बलराम अच्छा शेष जगन्नाथ बलदेव सुभद्रा महाराणी अच्छा आरोग्य मंदिर आम अच्छे से राधा गोपीनाथ अच्छा तेणु ये भाव में आमर श्री प्रभुपाद महाराज जे सारा पृथ्वी से ये अंतराष्ट्रीय कृष्ण भावना संघ बाईस्कम प्रतिष्ठा करते जो मंदिर ये हूँ सर्वशेष मंदिर 108वां मंदिर सारा पृथ्वी से 108 मंदिर निर्माण करते ये हूँ अंतिम मंदिर एवं यही मंदिर में आम जो ପାଖରେ ଯେଉଁ ଅଛନ୍ତି ସେ ହେଉଛନ୍ତି ଶ୍ରୀମଦ ଗୌରବନ୍ଦ ସାଏ ମହାରାଜ, ଯିଏ ତାଙ୍କର ଶିଷ୍ୟ, ସେ ଆମର ଗୁରୁଦେବ। ସେ ଏଠି ରହିକରି ଏ ମନ୍ଦିର ନିର୍ମାଣ କରିଥିଲେ। ଆଜି ଆପଣମାନେ ସବୁ ଯାହା ଦେଖୁଛନ୍ତି ତାଙ୍କର କୃପାରୁ ଆପଣମାନେ ଏଇସବୁ ଦର୍ଶନ କରୁଛନ୍ତି। ତେଣୁ ସେ ପ୍ରଭୁପାଦ ମହାରାଜ ସାରା ପୃଥିବୀରେ ଏଇ ଯେଉଁ ମନ୍ଦିର ନିର୍ମାଣ କରିଛନ୍ତି, ସେ ମନ୍ଦିରରେ ସକାଳ 4:30 ମଙ୍ଗଳ ଆଳତୀ ହେଉଛି, ମଙ୍ଗଳ ଭଗବାନଙ୍କର ଆଳତୀ ହେଉଛି, ଏବଂ ସକାଳ 8 ବେଳେ ଭାଗବତ କ୍ଲାସ୍ ହେଉଛି। ସାରା ପୃଥିବୀରେ ଏସବୁ ଚାଲିଛି। ସନ୍ଧ୍ୟାବେଳେ 7:30 ଭଗବତ ଗୀତା କ୍ଲାସ୍ ହେଉଛି। ତେଣୁ ଆପଣମାନେ, ଆପଣଙ୍କ ସୌଭାଗ୍ୟ ଯେ ଆଜି ଆପଣମାନେ ଏଇ ଭାଗବତ କ୍ଲାସ୍ରେ କିଛି ସମୟ ପାଇଁ ଯୋଗଦାନ କରିଛନ୍ତି। ତେଣୁ ଇଏ ହେଉଛି ସତ୍ସଙ୍ଗ। ସତ୍ସଙ୍ଗରେ ଭଗବାନଙ୍କ କଥା ଶ୍ରବଣ କରାଯାଏ। ଏ ଭୌତିକ ଜଗତରେ ସବୁକିଛି ମିଳିବ, କିନ୍ତୁ ଏ ସତ୍ସଙ୍ଗ ହେଉଛି ବହୁତ ଦୁର୍ଲଭ। ସତ୍ସଙ୍ଗ ସହିତ ବର୍ଣ୍ଣନା କରାଯାଇଛି ସ୍ୱର୍ଗ ମଧ୍ୟ ସମାନ ହୋଇପାରିବ ନାହିଁ, ଏମିତିକି ମୁକ୍ତି ମଧ୍ୟ ସତ୍ସଙ୍ଗ ସହିତ ସମାନ ହୋଇପାରିବ। ଏ ସତ୍ସଙ୍ଗ ହେଉଛି ମାନବ ଜୀବନରେ ସବୁଠାରୁ ବଡ଼ ଦୁର୍ଲଭ ଜୀବନ ଏଇ ସତ୍ସଙ୍ଗ। ତେଣୁ ଏ ସତ୍ସଙ୍ଗ ଯେଉଁମାନେ ଲାଭ କରୁଛନ୍ତି ସେମାନଙ୍କର ସେତିକି ଭାଗ୍ୟ ଉଦୟ ହୋଇଥିବାରୁ ସେମାନେ ଏଇଭଳି ସତ୍ସଙ୍ଗ ଲାଭ କରିପାରୁଛନ୍ତି। ତେଣୁ ଆମେ ଆଜି ଯେଉଁ ଭାଗବତ କ୍ଲାସ୍ କରୁଛେ, ଇଏ ହେଉଛି ଅଷ୍ଟମ ସ୍କନ୍ଧ 22 ବିଷୟରେ ବର୍ଣ୍ଣନା କରାଯାଉଛି ବଳି ମହାରାଜଙ୍କ ଚରିତ୍ର। ଆପଣମାନେ ଜାଣିଥାଇ ପାରନ୍ତି ବଳି ମହାରାଜ, ଯିଏକି ପ୍ରହ୍ଲାଦ ମହାରାଜଙ୍କର ନାତି, ବିରୋଚନଙ୍କ ପୁତ୍ର ବଳି ମହାରାଜ, ସେ ଭଗବାନଙ୍କର ଜଣେ ବଡ଼ ଭକ୍ତ। ତେଣୁ ବଳି ମହାରାଜଙ୍କ ଚରିତ୍ର ଏହି ଭାଗବତର ଅଷ୍ଟମ ସ୍କନ୍ଧରେ ବର୍ଣ୍ଣନା କରାଯାଉଛି। ଅଷ୍ଟମ ସ୍କନ୍ଧ ହେଉଛି ମନ୍ୱନ୍ତର, ଭଗବାନଙ୍କର ଯେଉଁ ବ୍ରହ୍ମାଙ୍କର ଗୋଟେ ଦିନରେ 14 ମନୁ ଆସନ୍ତି, ଏବଂ ପ୍ରତି ମନୁଙ୍କ ସମୟରେ ଭଗବାନ ବିଭିନ୍ନ ଅବତାର ନେଇକରି ଲୀଳା କରନ୍ତି। ତେଣୁ ଏଇ ଯେଉଁ ମନ୍ୱନ୍ତର ହେଇଥିଲା, ଇଏ ହେଉଛି ସପ୍ତମ ମନ୍ୱନ୍ତର। ବର୍ତ୍ତମାନ ହେଉଛି ଆମର ସପ୍ତମ ମନ୍ୱନ୍ତର ଚାଲିଛି। ବ୍ରହ୍ମାଙ୍କର ଗୋଟେ ଦିନରେ 14 ମନୁ ଆସନ୍ତି, ତେଣୁ ବର୍ତ୍ତମାନ ଯେଉଁ ମନୁଙ୍କର ସମୟ ଚାଲିଛି ସେ ହେଉଛି ସପ୍ତମ ମନ୍ୱନ୍ତର। ତେଣୁ ଏଇ ସପ୍ତମ ମନ୍ୱନ୍ତର ସତ୍ୟ, ପ୍ରତ୍ୟୟ, ଦ୍ୱାପର, କଳି ଏଇଭଳି ଭାବରେ 4 ଯୁଗକୁ ଗୋଟେ ଦିବ୍ୟ ଯୁଗ ବୋଲି କୁହାଯାଉଛି। ଏଇଭଳି ଭାବରେ 1 ଦିବ୍ୟ ଯୁଗ ପ୍ରତି ମନୁଙ୍କର ସମୟ। ଆମେ ଯେମିତି 100 ବଞ୍ଚୁଛେ, ସେଇଭଳି ଭାବରେ ମନୁଙ୍କର ଆୟୁଷ ହେଉଛି 1 ଦିବ୍ୟ ଯୁଗ। ତେଣୁ ଏଇ 1 ଦିବ୍ୟ ଯୁଗରେ ଯେଉଁ ସପ୍ତମ ସତ୍ୟଯୁଗ ହେଇଥିଲା, ସେଇ ସତ୍ୟଯୁଗରେ ଭଗବାନଙ୍କର ଏଇ ଲୀଳାଟି ହେଇଥିଲା ବାମନ ଲୀଳା। ବାମନ ଅବତାରରେ ଭଗବାନ ଆସିଥିଲେ। ତେଣୁ ଭଗବାନ ବାମନ ଅବତାରରେ ଆସିଥିଲେ, କାହିଁକି ଆସିଥିଲେ ନା, ଦେବତାମାନଙ୍କର ଯେ ମା ଦିତି ଅଦିତି, ତାଙ୍କର ପୁତ୍ରମାନଙ୍କୁ ଆଦିତ୍ୟ ବୋଲି କୁହାଯାଉଛି। ତେଣୁ ସେହି ସମୟରେ ସ୍ୱର୍ଗ ଯେ ରହୁଛି ଆମର ପୃଥିବୀ ଉପରେ ଯେଉଁ ରହିଛି, ବିଭିନ୍ନ ଲୋକ ସବୁ ରହିଛି ପୃଥିବୀ ଉପରେ, ରହୁଛି ଭୂବଲୋକ, ତାପରେ ରହୁଛି ସ୍ୱର୍ଗଲୋକ। ଏଇ ସ୍ୱର୍ଗଲୋକ ହେଉଛି ଦେବତାମାନଙ୍କର ସ୍ଥାନ, ଦେବତାମାନେ ସେଠି ରହୁଛନ୍ତି। ଯେମିତି ମାନବମାନେ ଆମର ଏଇ ପୃଥିବୀ ପୃଷ୍ଠରେ ରହୁଛନ୍ତି, ସେହିଭଳି ଭାବରେ ସ୍ୱର୍ଗରେ ଦେବତାମାନେ ରୁହନ୍ତି। ତେଣୁ ଦେବତାମାନଙ୍କର ରାଜା ହେଉଛନ୍ତି ଇନ୍ଦ୍ର, କିନ୍ତୁ ଦୈତ୍ୟମାନେ ତଳେ ରୁହନ୍ତି। ପୃଥିବୀର ତଳେ ସବୁ ବିଭିନ୍ନ ଲୋକ ଅଛି, ପାତାଳ ଅତଳ ବିତଳ କରିକିରି ଯେ ବିଭିନ୍ନ ଲୋକ ଅଛନ୍ତି, ସେଇଥିରେ ଅସୁରମାନେ ରୁହନ୍ତି, ତାଙ୍କୁ ଦୈତ୍ୟ ବୋଲି କୁହାଯାଉଛି। ସେ ହେଉଛି ଦିତିଙ୍କର ସନ୍ତାନ। ଦିତି, ଅଦିତି ଇତ୍ୟାଦି 17 ଭଉଣୀ ହେଉଛନ୍ତି କଶ୍ୟପଙ୍କର ସ୍ତ୍ରୀ। ତେଣୁ କଶ୍ୟପଙ୍କର ଏମାନେ ସମସ୍ତେ ପୁତ୍ର। ତେଣୁ ଦିତିଙ୍କର ଯେଉଁ ପୁତ୍ର ଥିଲେ ବଳି ମହାରାଜ, ଦିତିଙ୍କର ପୁତ୍ରଙ୍କର ପୁତ୍ରମାନେ ସବୁ, ଦିତିଙ୍କର ପୁତ୍ର ହେଉଛନ୍ତି ହିରଣ୍ୟକଶିପୁ, ହିରଣ୍ୟକଶିପୁଙ୍କର ପୁତ୍ର ହେଉଛନ୍ତି ପ୍ରହ୍ଲାଦ, ପ୍ରହ୍ଲାଦଙ୍କ ପୁତ୍ର ହେଉଛନ୍ତି ବିରୋଚନ, ବିରୋଚନଙ୍କ ପୁତ୍ର ହେଉଛନ୍ତି ବଳି। ତେଣୁ ସେ ଦୈତ୍ୟ କୂଳରେ ଯାହା ହେଇଛନ୍ତି, ତେଣୁ ବଳି ମହାରାଜ ଯଦିଓ ଦୈତ୍ୟ କୂଳରେ ଯାହା ହେଇଛନ୍ତି, କିନ୍ତୁ ସେ ଭଗବାନଙ୍କର ଜଣେ ବଡ଼ ଭକ୍ତ। ତେଣୁ ଦୈତ୍ୟ ଦୈତ୍ୟରାଜ ଯିଏକି ବଳି ମହାରାଜ, ସେ କ'ଣ କଲେ ନା, ତାଙ୍କର ଏତେ ଶକ୍ତି ଥିଲା ଯେ ସେ ସ୍ୱର୍ଗଲୋକକୁ ଆକ୍ରମଣ କରିକିରି ସ୍ୱର୍ଗଲୋକ ଅଧିକାର କରିନେଲେ। ତେଣୁ ସ୍ୱର୍ଗର ରାଜା ଇନ୍ଦ୍ର ଏବଂ ଅନ୍ୟ ଦେବତାମାନେ ସବୁ ଲୁଚିକିରି ସବୁ ରହିଛନ୍ତି, ଲୁଚିକି ରହିଛନ୍ତି। ତେଣୁ ତାଙ୍କର ମା ଯିଏ ଅଦିତି, ସେ ଭଗବାନଙ୍କୁ ପ୍ରାର୍ଥନା କରିକିରି ଭଗବାନ ବାମନ ଦେବ ଉପରେ, ତାଙ୍କର ପୁତ୍ର ଉପରେ ଯାହା ହେଇଛନ୍ତି। ତେଣୁ ଏଇ ବାମନ ଦେବ ସେ କ'ଣ କଲେ ନା, ତାଙ୍କର ମାତାଙ୍କର କଥାକୁ ରକ୍ଷା କରିବା ପାଇଁ ତାଙ୍କ ମାତାଙ୍କୁ ତାଙ୍କର ପୁତ୍ରମାନଙ୍କର ସ୍ଥାନ ସ୍ୱର୍ଗକୁ ଫେରାଇଦେବା ପାଇଁ ସେ ଗୋଟେ ଛୋଟ ବାମନ ରୂପରେ, ଛୋଟ ବାଳକ ରୂପରେ ଯାଇକିରି ବଳି ମହାରାଜ ପାଖରେ ପହଞ୍ଚିକିରି ତାଙ୍କୁ ଭିକ୍ଷା କରିଛନ୍ତି। 3 ଭୂମି, ତାଙ୍କ ଛୋଟ ଛୋଟ ପାଦ ଯେଉଁ ଦେଖିକିରି କହିଲେ, ଏଇ ପାଦରେ ମୋର 3 ଭୂମି ଦରକାର। କିନ୍ତୁ ବଳି ମହାରାଜ କେବେ ସେ ରାଜି ହେଇଗଲେ, ସେତେବେଳେ ଭଗବାନ କ'ଣ କଲେ ନା, ତାଙ୍କର ବିରାଟ ରୂପ ଦେଖେଇଲେ। ବିରାଟ ରୂପ କହିଲେ ତାଙ୍କର ଯେଉଁ ଶରୀର ରହିଛି ସାରା ତ୍ରିଲୋକକୁ ଆଚ୍ଛାଦନ କରିଦେଲା ବିରାଟ ରୂପ। ଯେମିତି ଆପଣମାନେ ଜାଣିଥିବେ ଭଗବତ ଗୀତାରେ କାଳ ସଧ୍ୟାରେ ଭଗବାନ ତାଙ୍କର ବିଶ୍ୱରୂପ ଦେଖେଇଛନ୍ତି, ସେଭଳିଆ ବାମନଦେବ ତାଙ୍କର ବିଶ୍ୱରୂପ ଦେଖେଇକିରି ସମଗ୍ର ତ୍ରିଲୋକକୁ ସେ ଅଧିକାର କରିନେଲେ। ତେଣୁ ବର୍ତ୍ତମାନ ବଳି ମହାରାଜକୁ ସେ କହୁଛନ୍ତି କାହିଁକି ଏଇଟା କରାଗଲା, ସବୁ ବିଭିନ୍ନ ଦେବତାମାନେ ଏବଂ ବ୍ରହ୍ମା ଶିବ ଇତ୍ୟାଦି ସମସ୍ତେ ଆସି ବର୍ତ୍ତମାନ ଭଗବାନଙ୍କୁ ସ୍ତୁତି କରୁଛନ୍ତି। ସ୍ତୁତି କରିସାରିଲା ପରେ ବ୍ରହ୍ମା ଭଗବାନ କହୁଛନ୍ତି ଯେ ଆପଣଙ୍କୁ ଯେଉଁ ବନ୍ଧନ କରିଛନ୍ତି ଏଇଟା ଠିକ୍ ହେଇନି, ଏ ସମସ୍ତ କିଛି ତାଙ୍କର ପ୍ରଦାନ କଲେ ଆପଣଙ୍କୁ ତ୍ରିଲୋକକୁ ଆପଣଙ୍କୁ ଦେଇଦେଇଛନ୍ତି, ତେଣୁ ଆଙ୍କୁ ବନ୍ଧନ କରିବାଟା ଠିକ୍ ହେଇନି, ଆଙ୍କୁ ମୁକ୍ତ କରିଦେଲେ। ତେଣୁ ସେଇ କଥାକୁ ବର୍ତ୍ତମାନ ଭଗବାନ ତାଙ୍କର ଉତ୍ତର ଦେଉଛନ୍ତି, ସେ ଭଗବାନ ଉଭାଜ ଭଗବାନ କହୁଛନ୍ତି ଯମ୍ ବ୍ରହ୍ମଣ ଯମ୍ ଅନୁଗ୍ରହାମି, ହେ ବ୍ରହ୍ମା ମୁଁ ଯାହାଙ୍କୁ ଅନୁଗ୍ରହ କରେ, ଯାହାଙ୍କ ପ୍ରତି କୃପା କରେ, ଭଗବାନଙ୍କ କୃପା କେମିତି ଜଣେ ପ୍ରାପ୍ତ ହେବ ସେ କହିପାରିବନି। ଯେମିତି ଆପଣ ଜାଣିଥିବେ ଯଦି ଆମର କିଛି ଗୋଟେ ରୋଗ ହେଲା, ରୋଗ ହେଲେ ଆମକୁ ବିଭିନ୍ନ ଯେଉଁ ଡାକ୍ତର ପାଖକୁ ଯାଉଛେ ଡାକ୍ତର ବିଭିନ୍ନ ଔଷଧ ଦେଉଛନ୍ତି ଏବଂ ବିଭିନ୍ନ ପଥି ମଧ୍ୟ କହୁଛନ୍ତି ଏଇଟା ତୁମେ ଖାଇବନି, ଏଇଟା ଖାଇବ, ଏଇଟା ଖାଇବନି, ଏଇଟା ଖାଇବ, ଏଇସବୁ ଜିନିଷ କୁହାଯାଉଛି। ତେଣୁ ସେଇଭଳି ଭାବରେ ବର୍ତ୍ତମାନ ଆପଣମାନେ ଭଗବାନଙ୍କ ଦର୍ଶନ କରିବେ। ତେଣୁ ବ୍ରହ୍ମା ଯେତେବେଳେ ରୋଗୀ ଜଣେ ଡାକ୍ତରଙ୍କ ପାଖକୁ ଯାଉଛି ସେତେବେଳେ ରୋଗୀ ଯେତେ ଚାହୁଁଥିବ ଏଇ ଖାଦ୍ୟ ଖାଇବା ପାଇଁ, କିନ୍ତୁ ଡାକ୍ତର କହିବେ ନା ନା ତମେ ଏଇଟା ଖାଇବନି। ଭାରତ ଷଷ୍ଠ ସ୍କନ୍ଧ ନବମ ଅଧ୍ୟାୟରେ ଭଗବାନ ସମସ୍ତ ଦେବତାମାନଙ୍କୁ କହିଛନ୍ତି, ଯେମିତି ଜଣେ ରୋଗୀ ନ ଚାହିଁଲେ ମଧ୍ୟ କିନ୍ତୁ ଡାକ୍ତର ତା ପାଇଁ ବିଭିନ୍ନ ପ୍ରକାର ପଥର ବ୍ୟବସ୍ଥା କରନ୍ତି, ତମେ ଏଇଟା ଖାଇବ, ଏଇଟା ଖାଇବନି, ଏଭଳି ଭାବରେ ଡାକ୍ତର ତାଙ୍କୁ କୁହନ୍ତି ବିଷାକ୍ତ ବୋଲି କୁହାଯାଉଛି। ସତ୍ ବୈଦ୍ୟ ଯେ ସେ ଲଗାଇଛି ସ୍ୱୟଂ ବିଶ୍ରେଷଣ ବିଦ୍ୱାନ ନ କାଟି ଅଜ୍ଞାନ କର୍ମ ହିଁ ଯଦିଓ ରୋଗୀ ନ ଚାହିଁଲେ ମଧ୍ୟ ବାଛି ଦେବ, ଚାହିଁଲେ ମଧ୍ୟ ଖାଦ୍ୟ ଖାଇବା ପାଇଁ ଡାକ୍ତର ଯେ ପ୍ରକୃତ ସତ୍ ବୈଦ ଯେ ସେ କହିବେ ନା ନା ତମେ ଏଇଟା ଖାଇବା କଥା ଠିକ ନୁହେଁ। ତେଣୁ ସେଇଭଳି ଭାବରେ ଯେଉଁମାନେ ଭୌତିକ ଜଗତ ପ୍ରତି ଯେଉଁ ଆସକ୍ତି ରହିଛି ସେମାନେ ଭାବୁଛନ୍ତି ଯେ ତାଙ୍କ ପାଇଁ ଏଇ ଯେଉଁ ଭୌତିକ ଐଶ୍ୱର୍ଯ୍ୟ ସବୁ ସେଇଟା ତାଙ୍କୁ ତାଙ୍କ ପାଇଁ ଭଲ ନିଶ୍ରେୟ, କେଉଁଟା ଶ୍ରେୟ ଆମେ ଜାଣିନେ ତ। ତେଣୁ ସାଧାରଣତଃ ଯେଉଁମାନେ ଭୌତିକ ଜଗତ ପ୍ରତି ଆସକ୍ତି ରହିଛି ସେମାନେ ଭାବୁଛନ୍ତି ଏଇ ଭୌତିକ ଐଶ୍ୱର୍ଯ୍ୟ ସବୁ ଆମର ସମ୍ପଦ ବା ଆମର ଏଇଠି ଆବଶ୍ୟକତା ରହିଛି, କିନ୍ତୁ ଭଗବାନ ଯେତେବେଳେ ଦେଖନ୍ତି ଯେ ଏଇ ଭୌତିକ ଆସକ୍ତି ଥିବା ହେତୁ ତାର ଭଗବାନ ପ୍ରତି ଆସକ୍ତି ଆସୁନି, ଆସକ୍ତି ଆମର ତୁଟି ଆସକ୍ତିଟା କଟିଯିବନି ବା ଆସକ୍ତିଟା ମାନେ ଉଡ଼ିଯିବନି, ଆସକ୍ତିଟା ଆମ ସମସ୍ତଙ୍କର ରହିଛି, ଆସକ୍ତି ସମସ୍ତଙ୍କର ରହିଛି, କିନ୍ତୁ କାହାର କେଉଁଥିପାଇଁ ଆସକ୍ତି ରହିଛି? ସାଧାରଣତଃ ସମସ୍ତଙ୍କର ଏ ଭୌତିକ ଜଗତ ପ୍ରତି ଆସକ୍ତି ରହିଛି, ତେଣୁ ଯେଉଁମାନଙ୍କର ବହୁତ ଭୌତିକ ଐଶ୍ୱର୍ଯ୍ୟ ରହିଛି ସେ ଭୌତିକ ଆଶ୍ଚର୍ଯ୍ୟ ଫଳରେ ତାଙ୍କର ଯଦି ଯେଉଁ ଭୌତିକ ଆସକ୍ତି ରହିଛି ସେ ଆସକ୍ତି ଥିବା ହେତୁ ସେ ଭଗବାନ ପ୍ରତି ଆସକ୍ତି ତାଙ୍କର ଆସୁନି। ତେଣୁ ବ୍ରହ୍ମାଙ୍କୁ ଭଗବାନ ଏଠାରେ କହୁଛନ୍ତି ଯେ ବ୍ରହ୍ମ ଜନ ଅନୁଗ୍ରହାମି, ମୁଁ ଯାହାକୁ ବିଶେଷ କୃପା କରେ ଅନୁଗ୍ରହ କରେ, ତାଙ୍କର କ'ଣ କରେ ନା ତତ୍ ବିଷ ବିଘ୍ନୋମି ହଁ ତତ୍ ବିଷ, ଏ ବିଷୟ ବିଷ ବୋଲି କୁହାଯାଇଛି, ବିଷୟକୁ ବିଷ ବୋଲି କୁହାଯାଇଛି। ଭାଗବତ ରେଖାସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଯେ ବିଷୟାନ ଧାୟକ ଚିତ୍ତ ବିଶେଷ ବିସର୍ଜତେ, ଭଗବାନଙ୍କର ଯେଉଁମାନେ ଭକ୍ତ ନୁହନ୍ତି ସେମାନେ ସବୁବେଳେ ବିଷୟ ବିଷୟରେ ଚିନ୍ତା କରୁଛନ୍ତି, ଭଗବାନ ଭକ୍ତ ଯେମିତି ସବୁବେଳେ ଭଗବାନଙ୍କ ବିଷୟରେ ଚିନ୍ତା କରୁଛନ୍ତି ସେଭଳିଆରେ ଯେଉଁମାନେ ଭଗବାନ ଭକ୍ତ ନୁହନ୍ତି ସେମାନେ ଏ ଭୌତିକ ଜଗତ ସବୁବେଳେ ଚିନ୍ତା କରୁଛନ୍ତି, ବିଷୟାନ ଧାୟକ ଚିତ୍ତ ବିଶେଷ ବିସର୍ଜତେ। ଚଉଦ ଅଧ୍ୟାୟରେ ଏକାଶ ସ୍କନ୍ଧରେ ଭଗବାନ କହୁଛନ୍ତି ଉଦ୍ଧବ, ଯେଉଁମାନେ ବିଷୟ ବିଷୟରେ ଚିନ୍ତା କରୁଛନ୍ତି ସବୁବେଳେ ସେମାନେ ଏଇ ବିଷୟ ଭିତରେ ଆସକ୍ତ ହେଇକି ରହିଛନ୍ତି ବିଶେଷ ବିସର୍ଜନରେ। ତେଣୁ ସେଇଭଳି ଭାବରେ ମାମନୁସ୍ମରତ ଚିତ୍ତ,
ତେଣୁ ଯେହେତୁ ଆମର ସବୁବେଳେ ଭୌତିକ ଜଗତ ବିଷୟରେ ଆଲୋଚନା ଚିନ୍ତା ଚାଲିଛି ବା ଆମେ ଦେଖିବା ଶତକଡ଼ା 99% ଲୋକ ଏଇଥିରେ ରହୁଛନ୍ତି, ଭଗବାନଙ୍କୁ ଗ୍ରହଣ କରୁନାହାନ୍ତି। ଭଗବାନଙ୍କର ଏ ଭୌତିକ ଯେଉଁ ରହିଛି ଐଶ୍ୱର୍ଯ୍ୟ ସବୁ ରହିଛି, ସେ ଐଶ୍ୱର୍ଯ୍ୟ ସେମାନେ ଭୋଗ କରୁଛନ୍ତି କିନ୍ତୁ ଭଗବାନଙ୍କୁ ସେମାନେ ଗ୍ରହଣ କରୁନାହାନ୍ତି। ତେଣୁ ଇଏ ହେଉଛି ଭଗବାନ ସେ ଯେଉଁମାନଙ୍କ ପାଇଁ ବିଶେଷ ଭାବରେ କୃପା କରନ୍ତି। ଏଠି ଭଗବାନ କହୁଛନ୍ତି ବ୍ରହ୍ମା, ଯେ ବ୍ରହ୍ମ ଯାହା ଅନୁଗ୍ରହ ହରି ତା ବିଷୟ ବିଘୁନ ମିହ, ଏ ଭୌତିକ ବିଷୟକୁ ବିଷ ବୋଲି କୁହାଯାଉଛି। ଆମର ନରୋତ୍ତମ ଦାସ ତାକୁ କହୁଛନ୍ତି ସେ କଥା ଯେ ଯେଉଁମାନେ ହରି ହରି ବିଫଲେ ଜନମ ଗୁଆଣ ମନୁଷ୍ୟ ଜନ୍ମ ପାଇବା ରାଧାକୃଷ୍ଣ ନଭଜିଆ ଜାଣିଆ ଶୁଣିଆ ବିଷ ଖାଇବା। କୁହାଯାଉଛି ଯେ କର୍ମକାଣ୍ଡ ଜ୍ଞାନକାଣ୍ଡ ସକାଳେ ବିଷର ଭାଣ୍ଡ। ବେଦରେ ଆମର ଯେଉଁ ତିନୋଟି କାଣ୍ଡ ରହିଛି, ଗୋଟେ ହେଉଛି କର୍ମକାଣ୍ଡ, ଗୋଟେ ହେଉଛି ଜ୍ଞାନକାଣ୍ଡ ଏବଂ ଆଉ ଗୋଟେ ହେଉଛି ଉପାସନା କାଣ୍ଡ। ଏ ତିନୋଟି କାଣ୍ଡ ରହିଛି ବେଦରେ, ତ୍ରୈବେଦ ବୋଲି ସେଥିପାଇଁ କୁହାଯାଉଛି। ସୁଖ ସାମ ଯଜୁ ଏ ତିନି ବେଦରେ ଏଇ କର୍ମକାଣ୍ଡ ଜ୍ଞାନକାଣ୍ଡ ଏବଂ ଉପାସନା କାଣ୍ଡ ବିଷୟରେ ବର୍ଣ୍ଣନା କରାଯାଏ। ତେଣୁ ଆମର ବୈଷ୍ଣବ ଆଚାର୍ଯ୍ୟ ଜଣେ କହୁଛନ୍ତି ଯେ କର୍ମକାଣ୍ଡ ଜ୍ଞାନକାଣ୍ଡ କେବଳ ବିଷୟରେ ଭାଣ୍ଡ, ଅମୃତ ବଲିଆ ଦେବା କା। ଯେହେତୁ ଏ ଭୌତିକ ଜଗତ ହେଉଛି ମାୟା ଦେବା, ତେଣୁ ଏଠି ସବୁ ବିପରୀତ ବୋଧ ହେଉଛି, ତେଣୁ ବିଷଟା ମଧ୍ୟ ଆମକୁ ଅମୃତ ବୋଲି ବୋଧ ହେଉଛି। ତେଣୁ ଯେଉଁମାନେ ବିଶେଷ ଭାବରେ ଏ ବେଦର କର୍ମକାଣ୍ଡ ଏବଂ ଜ୍ଞାନକାଣ୍ଡ ପ୍ରତି ଆସକ୍ତ ହୁଅନ୍ତି ଏବଂ ସେମାନେ ଭାବନ୍ତି ଇଏ ହେଉଛି ଅମୃତ, ଭଗବତ୍ୟାଧାରେ ଭଗବାନ ଜାମିମା ପୁଷ୍ପିତାଂ ବାଚ ପ୍ରବଦନ୍ତି ଅଭିପ୍ରସ୍ତୁତ। ବେଦରେ ଯେଉଁ ରହିଛି ଏଇସବୁ ବିଭିନ୍ନ ଉନ୍ନତ ଲୋକମାନଙ୍କ ବିଷୟରେ ଯେତେବେଳେ ବର୍ଣ୍ଣନା କରାଯାଉଛି ସେଇଟାକୁ ସେମାନେ ଭାବନ୍ତି ଇଏ ହେଉଛି ପୁଷ୍ପିତାଂ ବାଚ ବା ଇଏ ହେଉଛି ବହୁତ ଆନନ୍ଦଦାୟକ ଜିନିଷ, ବେଦରେ ଇଏ ହେଉଛି ମୁଖ୍ୟ ଜିନିଷ ବୋଲି ସେମାନେ କହନ୍ତି। ତେଣୁ ଯେଉଁମାନେ ଏଇଭଳି ଭାବରେ କର୍ମକାଣ୍ଡ ଜ୍ଞାନକାଣ୍ଡ ପ୍ରତି ଆସକ୍ତ ହେଇକିରି ଏଇଟାକୁ ଅମୃତର ଭାଣ୍ଡ ବୋଲି ଭାବନ୍ତି, ପ୍ରକୃତରେ ଇଏ ହେଉଛି ବିଷୟର ଭାଣ୍ଡ। ଅମୃତ ବୋଲିଆ ଯେବା ଖାଏ ନାନା ଜୁନି ସଦା ଫେରେ କଦର୍ଯ୍ୟ ଭକ୍ଷଣ କରେ କାଳଧର୍ମ ଅବପାତ ଯାଏ। ସେମାନେ ସବୁବେଳେ କେତେବେଳେ ଉର୍ଦ୍ଧ୍ୱଲୋକକୁ ଯାଉଥିବେ, ଯେଉଁ ରହିଛି ଆମର ଯେଉଁମାନେ ସତ୍ୟଗୁଣରେ ରହିବେ ଉଦ୍ୟମ ଗଛନ୍ତି ସତ୍ୟସ୍ଥା, ସେମାନେ ଉନ୍ନତ ଲୋକକୁ ଯିବେ। ନଦେ ତିଷ୍ଠନ୍ତି ରାଜସା, ଯେଉଁମାନେ ରଜଗୁଣରେ ରହିବେ ସେମାନେ ତାଙ୍କର ସ୍ଥିତିକୁ ବଜାୟ ରଖିବେ ଏବଂ ଯେଉଁମାନେ ତମ ଗୁଣରେ ରହିବେ ସେମାନେ ନିଚତର ଜନ ପ୍ରାପ୍ତ ହେବେ। ତେଣୁ ଏହିଭଳି ଭାବରେ ସେମାନେ କେତେବେଳେ ଉନ୍ନତ ଲୋକକୁ ଯାଉଛନ୍ତି, କେତେବେଳେ ନିମ୍ନତର ଲୋକକୁ ଯାଉଛନ୍ତି। ନାନା ଜୁନି ସଦା ଫେରେ କଦର୍ଯ୍ୟ ଭକ୍ଷଣ କରେ, ଯେମିତି ଘୁଷୁରୀ ବିଷଟା ଖାଇକି ସେ ଆନନ୍ଦ ପ୍ରାପ୍ତ ହେଉଛି। ଆମର କଥା ରହିଛି ଯେ ଘୁଷୁରୀକି ପାଚିଲା କଦଳୀଟା ସ୍ୱାଦ ଲାଗିବନି, ତେଣୁ ତାକୁ ବିଷଠାଟା ତାକୁ ଆନନ୍ଦଦାୟକ ବହୁତ ସେ ଆନନ୍ଦ ପ୍ରାପ୍ତ ହେବ ସେଥିପାଇଁ। ତେଣୁ ଯେଉଁ କୁହାଯାଉଛି ଯେ କଦର୍ଯ୍ୟ ଭକ୍ଷଣ କରେ ଏବଂ ତାର ଜନ୍ମ ଅଧପାତେ ଯା, ତାର ଯେଉଁ ଜନ୍ମ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଲା ତା ପରେ ଭଗବାନ କହିବେ ଯେ ଏଇଭଳି ଭାବରେ ଭୌତିକ ଜଗତରେ ଭ୍ରମଣ କରିକରି ଯେତେବେଳେ ସେ ଜନ୍ମ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛି ସେ ମନୁଷ୍ୟ ଜନ୍ମରେ ତା ପାଇଁ ସୁଯୋଗ ପ୍ରଦାନ କରାଯାଉଛି, ସେ ଭଗବାନଙ୍କୁ ବିଷୟରେ ଜାଣିବା ପାଇଁ ଭଗବାନଙ୍କ ଶରଣରେ ଆସିବା ପାଇଁ ଭଗବାନ ସବୁ ସୁବିଧା ପ୍ରଦାନ କରନ୍ତି। ତେଣୁ ଏଇ ଯେଉଁ ମନୁଷ୍ୟ ଜନ୍ମ ପାଇକିରି ଯଦି ଭଗବାନଙ୍କ ରାଧାକୃଷ୍ଣଙ୍କର ଭଜନ ନ କଲା ତାହେଲେ ଜାଣିଆ ଶୁଣିଆ ବିଷ ଖାଇବେ, ହରିହରି ବିଫଲେ ଜନ୍ମ ଗୁଆନ ବୋଲି ଆମେ କୁହାଯାଇଛି। ତେଣୁ ଏଠି ଭଗବାନଙ୍କୁ ଭଗବାନ କହୁଛନ୍ତି ବ୍ରହ୍ମାଙ୍କୁ ଯେ ବ୍ରହ୍ମ ଯାହା ଅନୁଗ୍ରହାମି ତା ବିଷ ବିଘୁନ ମିହ, ତା ପାଇଁ ଯେଉଁ ଭୌତିକ ଆସକ୍ତି ରହିଛି ସେ ଆସକ୍ତିକୁ ସେଟାକୁ ଦୂରେ, ଆସକ୍ତିଟାକୁ ଭୌତିକ ଆସକ୍ତିଟାକୁ ଦୂରେଇ ନେଇକି ମୋ ପ୍ରତି ଆସକ୍ତି କରାଏ। କେମିତି ସେଇଟା ହବ ନା କ'ଣ ଯଦ ନଦେବ ପୁରୁଷ ସ୍ତବ୍ଧ ଲୋକମାନେ ଚାଉ ମାନନ୍ତି, ଯଦ ମଧ ଏଇ ଯେଉଁ ଭୌତିକ ଆସକ୍ତି ଯେଉଁ ରହିଛି ଯେଉଁଥିପାଇଁ ଏତେ ଗର୍ବ ଇତ୍ୟାଦି ରହୁଛି ସ୍ତବ୍ଧ, ସ୍ତବ୍ଧ ଇଏ ହେଉଛି ଗୋଟେ ଆଶ୍ରିତ ସମ୍ପତ୍ତି। ଭଗବତ ଗୀତାର ଷୋଳ ଅଧ୍ୟାୟରେ 17 ଶ୍ଳୋକରେ ଭଗବାନ ସଦା କହୁଛନ୍ତି ଯେ ଆ विद्या स्तब्धा दम्भ धन महान मदानिता जजन्ते नाम जज्ञस्ते दम्भेन अभिधि पूर्वकम् आत्मसंभाविता समने निज को बहुत माने बहुत प्रशंसा प्राप्त होगा चाहती समझ से आम हूँ प्रकृत प्रशंसार योग्य बर्तमान देखा जिते भौतिक प्रशंसा सब मिलू ये विभिन्न प्रकार पुरस्कार मिली विभिन्न प्रकार प्राइज दि जाऊँगी विभिन्न प्रकार प्रशंसित होभिन्न सब समाज में विभिन्न आलोचना कर सभा आयोजन कर मीटिंग सब रखा जा पुरस्कार दि जा प्रशंसा कर किंतु कौ मान प्रशंसा कर भागवत बना द्वितीय स्कंद जे सोबीट बरा वस्त्र खड़े संस्कृत पुरुष पशु न जत कर्ण कथपे तो जातु नाम गदा कर सो ये चारोटी पशु उदाहरण दी जाइए भागवत चारोटी पशु उदाहरण दी जाइए सो कहे श्वान बा कुकुर बीट बराह कहे घुषुरी शुकर ओट एवं खरे कह गध ये चारोटी पशु उदाहरण दी जाइए सोबीट बराह वस्त्र खरे संस्कृत पुरुष पशु से मैंने जदि पुरुष दुई गोट आम सुषमत गौरव से महाराज कहती हूँ पुच्छ एवं सिंह विहीन पशु पशु पुच्छ अच्छी लांगुड़ा अच्छी सिंह अच्छी किंतु पुरुष पशु मान मान मनुष्य मानक से सब ना लांगुड़ ना कि सिंह ना कि पशु पुरुष पशु कौ मैंने पुरुष पशु ना न कर्ण पेज जातु नाम गदा कर जो मान कर्ण में भगवान कथा आलोचना पड़ून भगवान कथा आस हरे कृष्णा 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 हरे हरे राम 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 हरे भगवान कथा आलोचना हो प्रथम स्कंद पंचम अध्याय नारद मुनि कहते व्यासदेव ये हूँ बायसम तीर्थम अच्छा मानस जिते आजिकल जो दि सर्टिफिकेट दि जा प्राइज दि जाऊँच कोटि कोटी टाँग प्राइज पाँ टी गोटे सीरीयल चलता कौन बनेगा करोड़पति ये ठीक उत्तर देदेव से पांच कोटी टाँचा पाइब कैसे पांच कोटी टाँचा एत धन पाँच मानने किसी ज्ञान अच्छी जो ज्ञान बल में से प्राप्त होने बहुत प्रशंसित होती बहुत लोक मान लोक समाज प्रशंसित होती एवं भागवत मध्य भगवान कहे से कथा दशम स्कंदे जे जस्यात्मबुद्धि कुणपे त्रिधातुक शुद्धि कलतादिशु भूमि यदि जत्यर्थ बुद्धि शरीर न करीचि जनेषु अभिज्ञेषु स्वयं गोपर ए दुटी श्लोक सिमिलार श्लोक रही स्वर्णगा ऋषि कहते श्लोकटी भगवान निजे कहते साधारणत बर्तमान समाज में जो मैंने प्रशंसित होती से कौ मान प्रशंसित होती ना जो मान कर्ण में भगवान कथा आसे समाज में से मीटिंग में भगवान विषय में आलोचना हो सब यही मनुष्य मानने सब ये कृति हासिल कले ये प्राइज पाइले एमती स्कोर कले ये सब कले जो से सब नोबेल प्राइज प्राप्त हेले विभिन्न प्रकार उद्भावन कले यू जिनस नहीं कर पुरस्कृत हो प्रशंसित हो तेना भगवान कहते जद से बहुत प्रशंसित होती कि पशु स्तर अच्छा स एव गोखर गोखर कहले गाई बा गध यही स्तर अच्छा भगवान गीत स्कंद चार पशु उदाहरण दी जाए तेणु जदि से प्रशंसित होती कि पशु स्तर अच्छा प्रकृत से मानवजन मुख्य उद्देश्य हूँ भगवान विषय जिज्ञासा करवा तत्व जिज्ञासा जीव से तत्व जिज्ञासा जीवर मानव जन्मर प्रकृत उद्देश्य हूँ तत्व जिज्ञासा नार्थ दस्य कर्म अन्यू धर्म अर्थ काम मुख्य यह सब जिन यहाँ प्रकृत मानव जीवन प्रकृत लक्षण ये हूँ कैतव धर्म ये कैतव धर्म को बाद दि जाए कि भागवत धर्म वर्णना कर भगवद गीतार भगवान तर ज्ञान दे तेणु ये जो आसक्ति रही जो मैंने स्तब्ध जो मैंने ये असुर संपद विभाग रही बहुत रही विषय भगवदगीत सब श्रद्धा विस्तार भाव वर्णना करेणु सतर सतर भगवान कहते आत्मसंभाविता से समस्त प्रशंसा कर आत्मसंभाविता एवं स्तब्धा स्तब्धा कहले जो मैंने नम्र नम्र बलदेव विद्यार्थी कहते अनम्र ସେମାନେ ନମ୍ର ନୁହନ୍ତି, ଯେହେତୁ ସେମାନେ ବହୁତ ପ୍ରକାର ପ୍ରଶଂସା ପାଉଛନ୍ତି, ସେମାନେ ବହୁତ ଗର୍ବିତ ହୋଇକି ରହିଛନ୍ତି। ତେଣୁ ଏଇ ଶବ୍ଦଟି ଏଠି ଭଗବାନ କହୁଛନ୍ତି। ତେଣୁ ଏଠି ଯେଉଁ ଭଗବଦ୍ଗୀତାରେ ଭଗବାନ କହିଛନ୍ତି ଯେ ଆତ୍ମସମ୍ଭାବିତା ଶବ୍ଦ ଦମ୍ଭ ଧନମାନ ପ୍ରଦାନଟା, ତାଙ୍କର ବିଭିନ୍ନ ପ୍ରକାର ଧନ ରହିଛି, ବିଭିନ୍ନ ପ୍ରକାର ସମ୍ମାନ ରହୁଛି, ସମ୍ମାନ ପ୍ରାପ୍ତ ହେଉଛନ୍ତି, ସେଥିରେ ସେମାନେ ଗର୍ବିତ ହୋଇକି ରହିଛନ୍ତି। ତେଣୁ ଜଗତେ ନାମ ଯଜ୍ଞ ଦମ୍ଭେନ ଅଭିଧି ପୂର୍ବକ, ତେଣୁ ସେମାନେ ଖାଲି ନାମ ମାତ୍ର କ'ଣ ଆମେ ଯଜ୍ଞ କରୁଛୁ। ଯଜ୍ଞର ପ୍ରକୃତ ଉଦ୍ଦେଶ୍ୟ ଯେଉଁ କୁହାଯାଇଛି ଯଜନ୍ତେ ନାମ ଯଜ୍ଞ ଦମ୍ଭେନ ଅଭିଧି ପୂର୍ବକ, ଦମ୍ଭରେ କରାହଉଛି, ଏଇଟା ଶ୍ରଦ୍ଧା ପୂର୍ବକ କରାଯାଉନି, ଦମ୍ଭ ପାଇଁ ଏଇଟା କରାଯାଉଛି। ମୁଁ ଦେଖେଇବି ଏସବୁ ମୁଁ କରୁଛି ବୋଲି ତଥାକଥିତ ଧର୍ମ ମୁଁ ଆଚରଣ କରୁଛି, ଏ ଶ୍ରଦ୍ଧା ନାହିଁ। ଆମର ସିଦ୍ଧସ୍ୱାମୀ କହୁଛନ୍ତି ଏ ଶ୍ରଦ୍ଧା ବିନା ଶ୍ରଦ୍ଧାରେ ଏସବୁ କରାଯାଉଛି। ତେଣୁ ସପ୍ତଦ ଶ୍ରଦ୍ଧାରେ ଭଗବାନ କହିବେ ଯେଉଁ ଗୁଡ଼ାକ ଅଶ୍ରଦ୍ଧାରେ କରାଯାଉଛି, ଅଶ୍ରଦ୍ଧା ଉତ୍ତମ ଦତ୍ତମ ତପସ୍ତପ୍ତମ ଉତ୍ତମ ଅସଦ୍ୟ ପ୍ରକୃତ ନ ଅସତ୍ୟ ନ ଇହ, ଯେଉଁଟା ଅଶ୍ରଦ୍ଧାରେ କରାଯାଉଛି ସେ ମାନେ ହୋମ ହଉ ବା ଯଜ୍ଞ ହଉ ବା ତପସ୍ୟା ହଉ ବା ଦାନ ହଉ, ସବୁ ଜିନିଷ ଅସତ୍, ସେସବୁ ଅସତ୍ ପରିଣତ, ତାହା କିଛି ସତ୍ ପରିଣାମ କିଛି ଆସିବ ନାହିଁ। ନଚପ୍ରତ୍ୟ ନ ଇହ ମାନେ ଏଇ ଜନ୍ମରେ ସେ କିଛି ଲାଭ ପାଇବେନି, ପରଜନ୍ମ କଥା ଛାଡ଼ନ୍ତୁ, ନଚପ୍ରତ୍ୟ ନ ଇହ। ତେଣୁ ଇଏ ଯେଉଁ ସ୍ତବ୍ଦ ବା ଆମେ କହିବା ବଳି ମହାରାଜଙ୍କର ମଧ୍ୟ ସେଇଭଳି ଭାବରେ ଟିକେ ଥିଲା, ଆଶ୍ରିତ ସମ୍ପଦ ରହିଥିଲା, ସ୍ତବ୍ଧ ଶବ୍ଦ ସେଥିପାଇଁ ଭଗବାନ ବ୍ୟବହାର କରିଛନ୍ତି, ଯେଉଁଥିପାଇଁ କି ଭଗବାନ ଏତେ ସବୁ ତାଙ୍କୁ ଦଣ୍ଡ ପ୍ରଦାନ କରିଛନ୍ତି। ସବୁ ପ୍ରକାର ତାଙ୍କୁ ପ୍ରତିକୂଳ ପରିସ୍ଥିତିରେ ପକେଇଛନ୍ତି, ଭଗବାନ ପ୍ରତିକୂଳ ପରିସ୍ଥିତିରେ ପକେଇଛନ୍ତି। ତେଣୁ ଆ ପରେ କୁହାଯିବ ଭଗବାନଙ୍କୁ କହିବେ ପ୍ରଭୁପାଦ ମହାରାଜ ଭାବାନ୍ତରେ କୁହାଯିବ ଯେ ଭଗବାନ ତାଙ୍କୁ ଯେଉଁ ପରୀକ୍ଷା ଏଇଟା ପରୀକ୍ଷା କରାଯାଉ, ପରୀକ୍ଷା ସବୁ ସମୟରେ ଆମର ପରୀକ୍ଷା ରହୁଛି, ଏ ଭୌତିକ ଜଗତରେ ଅନ୍ତିମ ପରୀକ୍ଷା ହେଉଛି ଫାଇନାଲ ଏକ୍ଜାମିନେସନ ହେଉଛି ମୃତ୍ୟୁ, ଅନ୍ତକାଳେ ଚ ମାମେବ, ଅନ୍ତକାଳଟା ହେଉଛି ଫାଇନାଲ ଏକ୍ଜାମିନେସନ, ଆମର ସମସ୍ତଙ୍କ ଫାଇନାଲ ପରୀକ୍ଷା। ସେ ତା ପୂର୍ବରୁ ବିଭିନ୍ନ ଯେମିତି ଛୋଟ ପିଲାମାନଙ୍କର ସବୁ ସ୍କୁଲ କଲେଜରେ ସବୁ ରହିଛି ବିଭିନ୍ନ ପ୍ରକାର ଟର୍ମିନାଲ ଏକ୍ଜାମିନେସନ, ମାସିକିଆ ପରୀକ୍ଷା, ତ୍ରୈମାସିକ ପରୀକ୍ଷା, ଷାଣ୍ମାସିକ ପରୀକ୍ଷା ସବୁ ରହିଛି। ତ ସେଇଭଳି ଭାବରେ ଆମ ପାଇଁ ମଧ୍ୟ ବିଭିନ୍ନ ପରୀକ୍ଷା ସବୁ ରହିଛି, ବିଭିନ୍ନ ସମୟରେ ଯେଉଁ ବିପଦ ଆସୁଛି ସେ ହେଉଛି ପରୀକ୍ଷା, ପରୀକ୍ଷାର ସମୟ। ଭାଗବତ ଦଶମ ସ୍କନ୍ଧ ଚଉଦ ଅଧ୍ୟାୟରେ ବ୍ରହ୍ମା ସଭା କହିବେ ଭଗବାନଙ୍କୁ ଯେଉଁ ସ୍ତୁତି କରୁଛନ୍ତି ସେଥିରେ ସେ କହୁଛନ୍ତି ତତ୍ୟନୁକମ୍ପାଂ ସୁସମୀକ୍ଷମାଣ ଭୁଞ୍ଜାନ ଏବାତ୍ମା କୃତଂ ବିପାକଂ ହୃଦ୍ଭାଗମ ବୁଦ୍ଧିର୍ ବିଦଧନ୍ ନମସ୍ତେ ଜୀବେତ ଯୋଉ ମୁକ୍ତି ପଦେ ସଦା ଏବାତ୍। ବିଭିନ୍ନ ସମୟରେ ବିଭିନ୍ନ ଅସୁବିଧା ଆସୁଛି, କିନ୍ତୁ ସେ ଅସୁବିଧାଟା କେତେଜଣ ଭାବୁଛନ୍ତି ହେଉଛି ଭଗବାନଙ୍କ କୃପା ବୋଲି, ଯେଉଁମାନେ ଭଗବାନଙ୍କ ଭକ୍ତ ସେମାନେ ଭାବନ୍ତି ଇଏ ହେଉଛି ଭଗବାନଙ୍କ କୃପା, ତତ୍ୟ ଅନୁକମ୍ପା ଇଏ ହେଉଛି ଭଗବାନଙ୍କର କୃପା ଅନୁକମ୍ପା। ସୁସମୀକ୍ଷା ମାନ ଯେଉଁମାନେ ପ୍ରକୃତରେ ଚିନ୍ତାଶୀଳ ବ୍ୟକ୍ତି, ଯେଉଁମାନେ ପ୍ରକୃତରେ ସମୀକ୍ଷା କରିପାରିବେ ବା ଜାଣିପାରିବେ ଘଟଣାଟା, ପ୍ରକୃତ ତତ୍ତ୍ୱବିତ୍ ଯେଉଁମାନେ ସେମାନେ ଏଇଭଳି ଭାବରେ ଗ୍ରହଣ କରିବେ ଇଏ ହେଉଛି ଭଗବାନଙ୍କର ଅନୁକମ୍ପା। ତତ୍ୟନୁକମ୍ପା ସୁସମୀକ୍ଷା ମାଣ ଭୁଞ୍ଜାନ ଏବାତ୍ମା କୃତଂ ବିପାକମ୍, ଆମେ ଦୁଃଖ କଷ୍ଟକୁ ଉପରୁଛେ କ'ଣ ପାଇଁ ନା ଆମର ବିଭିନ୍ନ କର୍ମଫଳ ବା ବିପାକ ବା ବିଭିନ୍ନ ପ୍ରକାର ପାପ କାର୍ଯ୍ୟ ପାଇଁ ବିଭିନ୍ନ ପ୍ରକାର କଷ୍ଟ ଆମେ ପାଉଛୁ, ଦୁଃଖ ବା କଷ୍ଟ ଯେଉଁ ପାଉଛନ୍ତି ବିଭିନ୍ନ ପ୍ରକାର ପାପ କାର୍ଯ୍ୟ ପାଇଁ ସେସବୁ କାର୍ଯ୍ୟ କରିଥିଲେ ବି ସେସବୁ ପାଉଛନ୍ତି। ତେଣୁ ଏଇଭଳି ଭାବରେ ଯେଉଁମାନେ ଭଗବାନ ଭକ୍ତ ସେମାନେ ଏଇଭଳି ଭାବରେ ଚିନ୍ତା କରନ୍ତି ତତ୍ୟନୁକମ୍ପା ସୁସମୀକ୍ଷମାଣ ଭୁଞ୍ଜାନ ଏବାତ୍ମା କୃତଂ ବିପାକମ୍, ଯେଉଁମାନେ ଭଗବାନ ଭକ୍ତ ନୁହନ୍ତି ସେ ଠିକ ବିପରୀତ ଆଚରଣ କରିବେ, ଯଦି କିଛି ଦୁଃଖ କଷ୍ଟ ଆସିଲା ସେ କହିବେ ଭଗବାନ ବହୁତ ନିଷ୍ଠୁର, ଭଗବାନ ଏସବୁ ଅନ୍ୟାୟ କାର୍ଯ୍ୟ କରୁଛନ୍ତି, କିନ୍ତୁ ଯେତେବେଳେ ସୁଖ ପ୍ରାପ୍ତ ହେବେ ସେମାନେ କହିବେ ସେ ଭଗବାନଙ୍କ ବୋଲି ଭାବିବେନି, ସେ କହିବେ ମୁଁ ମୋର ଏତେ ସବୁ କାର୍ଯ୍ୟ କରିଥିଲି, ଏସବୁ ମୋର ରହିଛି ଶକ୍ତି ରହିଛି ଯେଉଁଥିପାଇଁ କି ମୁଁ ଏସବୁ ବର୍ତ୍ତମାନ ସୁଖ ପ୍ରାପ୍ତ ହେଉଛି। କିନ୍ତୁ ଯେଉଁମାନେ ଭଗବାନ ଭକ୍ତ ସେମାନେ ପ୍ରକୃତ ଚିନ୍ତାଧାରା, ତାଙ୍କର ପ୍ରକୃତ ଚିନ୍ତାଧାରା, ଯେଉଁମାନେ ଭକ୍ତ ନୁହନ୍ତି ସେମାନଙ୍କର ଯେଉଁମାନେ ସେମାନଙ୍କର ପ୍ରଭୁପାଦ ମହାରାଜ କହିଛନ୍ତି ଯେ ଏ ନଣ୍ଡିବଟି ଡଜନ୍ଟ ସର୍ଭ ଦି ସୁପ୍ରିମ୍ ପର୍ସନାଲିଟି ଅଫ୍ ଗଡ୍ ହେଡ୍। ହଁ, ଆମେ କାହାକୁ ଜାଣିବା ଭକ୍ତ ବୋଲି ଯେ ଭଗବାନଙ୍କର ସେବା କରୁନାହିଁ, ତେଣୁ ସିଏ ହେଉଛି ଇଏ ଉଇଥ୍ ଏ মানে পুলিশ পার্সন উইথ এ পুয়ার মানে লিটিল ব্রেন সবস্টান্স, আমার যে মস্তিষ্ক রয়েছে মস্তিষ্করে যে মেধা যে কুযাচ্ছে ব্রেন সবস্টান্স বলে কুযাচ্ছে। প্রভাত মহারাজ কুহতি তাহলে পড়ুলে তাঁর জন প্রফেসর লে ইয়ে প্রফেসর ফিলোসফি ফিলোসফি পড়ুলে সাইকোলোজি ফিলোসফি এসব প্রফেসর মানে যে সে কুহতি তাঁর প্রফেসর মানে কুলে যে অত্যন্ত বুদ্ধিমান ব্যক্তি যেমি আইনস্টাইন বা বৈজ্ঞানিক মানে সব রয়েছেন অত্যন্ত তাঁর বাহার করা যাই তাঁর যে ব্রেন সবস্টান্স তাঁর যে রয়েছে মস্তিষ্করে যে রয়েছে মেধা তা কুযায় মেধা ব্রেন সবস্টান্স সেটা হচ্ছে 64 আউন্স 64 আউন্স রয়েছে ম্যাক্সিমম সেটা সব অধিক ব্রেন সবস্টান্স কিন্তু স্ত্রী লোক মানুষ ম্যাক্সিমাম কে পুরুষ লোক মানুষ 64 আউন্স স্ত্রী লোক মানুষ 36 আউন্স এটা সে প্রভাত মহারাজ এই উদাহরণটি অধিকাংশ সময় দিয়ে যে কুযায় স্ত্রী লোক মানে কী এত বুদ্ধিমান হুম সেটা সেই তার উত্তরে সেটা ভগবান প্রভাত মহারাজ এটা কুহ 36 ম্যাক্সিমাম তাঁর হচ্ছে 36 আউন্স তাঁর যে ব্রেন সবস্টান্স রয়েছে 36 আউন্স ম্যাক্সিমাম সমস্ত শুধু নাই আর কম রয়েছে ম্যাক্সিমাম সেটা রয়েছে এবং পুরুষ লোকমানকর ম্যাক্সিমাম রয়েছে 64 আউন্স কিন্তু সে যা বি আমার কহার উদ্দেশ্য লা যে প্রভাত মানে সেটাই কৌশল সে যে ভগবান শরণে যাও না সে তাঁর সেইভাবে বুদ্ধি বা মেধা এত অধিকা না উইথ এ লিটিল ব্রেন সবস্টান্স লিটিল অল্প তাঁর মেধা রয়েছে যেপাই সে ভগবান শরণে যাও না ভগবদ্গীতার মধ্যে ভগবান কেছেন নমাং দুষ্কৃতি মূঢ়া প্রপদ্যন্তে নরাহ মায়াপ্রত জ্ঞান আশ্রম ভাব এমানে সব হচ্ছে মূর্খ যে ভগবান শরণে যাও না তা বুঝে পড়ে সে মূর্খ বা যে জ্ঞান আছে সে জ্ঞান ভগবান মায়া দ্বারা অপহরণ হয়ে যাই এবং অসুর স্বভাব সব যে অসুর স্বভাব সম্পন্ন ব্যক্তি সে ভগবান শরণে যাও না এবং আর গোটে হচ্ছে যে নরাহ যে 4 লক্ষ প্রকার মানব অছেন তাঁর ভিতরে সব অধম শ্রেণীর সে ভগবান শরণে যাও না তেমন এই যে শ্রদ্ধা বা এই যে গর্ব রয়েছে মানে বড়িমহারাজের কিছু গর্ব রয়েছে যেপা কি ভগবান এইসব বিভিন্ন প্রকার প্রতিকূল পরিস্থিতিতে তাঁর সে পরীক্ষা নিয়েছে তেমন আমার মধ্যে বিভিন্ন সময় সে পরীক্ষা আসুচি যেতবে আমার যেতবে দেখা বিভিন্ন প্রকার বিপদ আসুচি সেটা বুঝা পড়ব ইয়ে হচ্ছে আত্মকৃত বিপাক আমি নিজ দ্বারা আমি যে বিভিন্ন প্রকার পাপ কার্য করছে তা ফলরে এইসব আমি প্রাপ্ত হয়েছি কিন্তু ভগবান কৃপার বিদধুর নমস্তে তত্যানুকম্পা সুসমীক্ষমাণ ভুঞ্জান এবাত্মকৃত বিপাক হৃদ্ভাগ পূর্বীর বিদধুর নমস্তে কায় মন বাক্যে যে এইভাবে ভাবে ভগবান প্রণাম করি ভগবান সেবা করি জীবন ধারণ করছেন জীবে তো যে মুক্তি পদে সদা হওয়া এইভাবে ভাবে যে জীবন ধারণ করছেন সে মুক্তি পাওয়া দায় ভাগ যেমন পিতাঙ্কর সম্পত্তির পুত্রর অধিকার রয়েছে সেইভাবে ভাবে মুক্তি পাই সে অধিকার প্রাপ্ত হন এসবটি যেতবে কে আমার সার্বভৌম ভট্টাচার্য মহাপ্রভু সহ আলোচনা করলে এসবটি সেতবে সে মুক্তি পদটা কাটিদি ভক্তি পদ বলে কে তেমন ভারত চৈতন্য চরিতামৃত সব বর্ণনা করা যাই তো মহাপ্রভু কে তুমি কী এটা চেঞ্জ কল পরিবর্তন কল ভাগবত যে শ্লোক রয়েছে মুক্তি পদে বলে কুহ সার্বভৌম ভট্টাচার্য কে যে মুক্তি মতো সে শব্দটি ভাল লাগুন যে প্রথমে মুক্তি মুক্তি বলে তাঁর জীবন লক্ষ্য লা মুক্তি যে জ্ঞানী মানুষ অন্তিম লক্ষ্য হচ্ছে মুক্তি শঙ্করাচার্যকর যে সেই বাজারে আসছেন তাঁর অন্তিম হচ্ছে মুক্তি জ্ঞানী মানুষ অন্তিম লক্ষ্য হচ্ছে মুক্তি তো মহাপ্রভু সেটা দিয়েছেন মানে প্রেম কুমার তো মহান এ হচ্ছে পঞ্চম পুরুষার্থ বলে কুযাচ্ছে মুক্তির ঊর্ধ্বে আসছে ভক্তি তো সার্বভৌম ভট্টাচার্য যেতবে মহাপ্রভুঙ্কর সংস্পর্শে আসলে মহাপ্রভুঙ্কর কৃপাপ্রাপ্ত হলে সেতবে সে মুক্তি পদটাকে মধ্যে কহা মধ্যে তাঁকে ভাল লাগে উচ্চারণ করা ভাল লাগে কিন্তু মহাপ্রভুঙ্কর না না মুক্তির পদ অর্থ মধ্যে হচ্ছে ভগবান ভগবান পাদপ্রভু মুক্তি পদ বলে কুযাচ্ছে তেমন ভাগবত শ্লোককে পরিবর্তন করা ঠিক নয় বলে মহাপ্রভু তেমন এই শোক হচ্ছে আমি ইয়ে হচ্ছে আমার পরীক্ষা যেতবে আমার বিভিন্ন প্রকার অসুবিধা আসুচি আমার এই চিন্তাটি করার আছে এই শোকটি মনে পকার আছে ତାହେଲେ ଆମେ ଆମେ ଯେଉଁ ଅନ୍ତିମ ପରୀକ୍ଷା ଯେଉଁ ଦେବା ଫାଇନାଲ ପରୀକ୍ଷା ଯେଉଁ ମୃତ୍ୟୁ ସମୟରେ ସେ ଆମେ ଜାଣିବା ଦ୍ୱାରା ଆମେ ଯଦି ଟର୍ମିନାଲ ଏକ୍ଜାମିନେସନ ଯେଉଁ ବିଭିନ୍ନ ମଝିରେ ମଝିରେ ଯେଉଁ ବିପଦ ଆସୁଛି ସେହି ସମୟରେ ଆମର ଭଗବାନଙ୍କର ସ୍ମୃତି ଆସିଲା କି ନାହିଁ, ଏଇଟା ଯଦି ହେଲା ତାହେଲେ ଆମେ ବୁଝିବା ଜାଣିବା ଯେ ଆମେ ଆଶା କରିବା ଯେ ଆମେ ଅନ୍ତିମ ଇଏରେ ଆମେ ସକ୍ସେସ୍ ପାଇପାରିବା। ଅନ୍ତିମ ସମୟରେ ଜନ୍ମ ଲାଭ ପରପଂସା ମନ୍ତ୍ରୀ ନାରାୟଣ ସ୍ମୃତି ଭାଗବତଙ୍କର ମଧ୍ୟ ସୁତଭୂଷଣ ଶ୍ରଦ୍ଧା କରିଛନ୍ତି ଯେ ଏତାବାନ ସାଂଖ୍ୟ ଯୋଗାଭ୍ୟାମ ସ୍ୱଧର୍ମ ପରିନିଷ୍ଠୟା ଜନ୍ମଲାଭ ପରପଂସା ମନ୍ତ୍ରୀ ନାରାୟଣ ସ୍ମୃତି। ଯେଉଁମାନେ ସାଂଖ୍ୟ ଆଚରଣ କରୁଛନ୍ତି ବା ଯେଉଁମାନେ ସ୍ୱଧର୍ମ ଆଚରଣ କରୁଛନ୍ତି ବା ଯେଉଁମାନେ ବିଭିନ୍ନ ନିଷ୍ଠାର ସହିତ ଭଗବାନଙ୍କର ସେବା କରୁଛନ୍ତି ତାଙ୍କର ସବୁଠାରୁ ଶ୍ରେଷ୍ଠ ଲାଭ କେଉଁଟା, ମନୁଷ୍ୟ ଜନ୍ମରେ ଶ୍ରେଷ୍ଠ ଲାଭ କେଉଁଟା, ଜନ୍ମଲାଭ ପରପଂସା ଅନ୍ତେ ନାରାୟଣ ସ୍ମୃତି। ଅନ୍ତକାଳରେ ଯଦି ଭଗବାନଙ୍କର ସ୍ମୃତି ଆସିପାରିଲା ତାହେଲେ ସେଇଟା ବୁଝିବାକୁ ପଡ଼ିବ ଯେ ତାଙ୍କର ଶ୍ରେଷ୍ଠ ଲାଭ ସେ ପ୍ରାପ୍ତ ହେବ, ଏ ମାନବ ଜୀବନ ଶ୍ରେଷ୍ଠ ଲାଭ ହେଉଛି ଏଇଟା। ତେଣୁ ଏଇ ଯେଉଁ ଫାଇନାଲ ପରୀକ୍ଷାଟା ଆସିବ ତା ପୂର୍ବରୁ ଏସବୁ ପ୍ରସ୍ତୁତି, ବିଭିନ୍ନ ସମୟରେ ଯେଉଁ ବିପଦ ଆସୁଛି ସେ ବିପଦ ସମୟରେ ଆମେ ଭଗବାନଙ୍କ ସ୍ମରଣ କରିପାରୁଛେ କି ନାହିଁ। ତେଣୁ ଭଗବାନ ଏଠି ତାଙ୍କୁ ପରୀକ୍ଷା କରୁଛନ୍ତି, ଭଗବାନ ତାର କ'ଣ ଭଗବାନ କହୁଛନ୍ତି ଯେ ଯେହେତୁ ତାଙ୍କର କିଛି ଶବ୍ଦ ଥିଲା ତାଙ୍କର କିଛି ଗର୍ବ ଥିଲା ସେ ଗର୍ବଟାକୁ ବର୍ତ୍ତମାନ ନେଇଯାଇଛି। ବିଭିନ୍ନ ଭକ୍ତମାନଙ୍କର ବିଭିନ୍ନ ସମୟରେ ମଧ୍ୟ ଗର୍ବ ଆସେ, ଆମର ସବୁ ବିଭିନ୍ନ ଗର୍ବ ସବୁ ରହିଛି ସେ ବିଷୟରେ, ଅର୍ଜୁନଙ୍କର କିଛି ଗର୍ବ ଆସିଥିଲା, ଏମିତିକି ରାଧାରାଣୀଙ୍କର ଗର୍ବ ଆସିଥିଲା, ଯେଉଁଥିପାଇଁ କି ଯେତେବେଳେ ଭଗବାନ ଗୋପୀମାନଙ୍କର ଗର୍ବ ଆସିଛି, ରୁକ୍ମିଣୀ ଦେବୀଙ୍କର ଗର୍ବ ଆସିଛି, ବିଭିନ୍ନ ସମୟରେ ବିଭିନ୍ନ ଗର୍ବ ସବୁ ଆସିଯାଉଛି। ତା ବିଷୟରେ ବହୁତ ପ୍ରକାର ଆମର ସମୟ ନାହିଁ ଆଲୋଚନା କରିପାରିବାନି, କିନ୍ତୁ ରହିଛି ବିଭିନ୍ନ ପ୍ରକାର ସବୁ ଭଗବାନ ଏସବୁ ପରୀକ୍ଷା କରୁଛନ୍ତି। ଯଦି କିଛି ଭକ୍ତର ଗର୍ବ କିଛି ଆସିଲା ଭଗବାନ ସେସବୁ ନେଇଯାଆନ୍ତି। ଆମର ବର୍ଣ୍ଣନା କରାଯାଇଛି ଭାଗବତରେ ଯେତେବେଳେ ରାସଲୀଳା ଚାଲିଥିଲା ଭଗବାନ ରାଧାରାଣୀକୁ ନେଇକି ଚାଲିଯାଇଛନ୍ତି ଗୋଟେ ଏକାନ୍ତ ସ୍ଥାନ, ଅନୟାର ଆଦିତ୍ୟ ନୂନନ ଭଗବାନ ହରିଶ୍ୱର ଜନ୍ମ ବିହାୟ ଗୋବିନ୍ଦ ଜାମନ ରୟ ପ୍ରଭାବ, ଏକାନ୍ତ ସ୍ଥାନକୁ ଭଗବାନ ଚାଲିଯାଇଛନ୍ତି। ଦଶମ ସମ ତିରିଶ ଅଧ୍ୟାୟରେ ଏ ବିଷୟରେ ବର୍ଣ୍ଣନା କରାଯାଉଛି। ତେଣୁ ରାଧାରାଣୀ କହୁଛନ୍ତି, ରାଧାରାଣୀଙ୍କର ପ୍ରତି କିଛି ଗର୍ବ ଆସିଯାଇଛି, ତେଣୁ ସେ କହୁଛନ୍ତି ମୁଁ ବର୍ତ୍ତମାନ ଚାଲିପାରିବି, ମୋତେ ତମେ କାନ୍ଧରେ ବସେଇକି ଯେଉଁଠି ନେଉଛନ୍ତି ଦେଖା କଥା କହୁଛନ୍ତି ଭଗବାନ କହୁଛନ୍ତି ଠିକ ଅଛି ତମେ ମୋର କାନ୍ଧରେ ବସ, କହିଲା ବେଳକୁ ଭଗବାନ ସେ ସମୟରେ ଅନ୍ତର୍ଧାନ ହେଇଯାଉଛି। ତେଣୁ ରାଧାରାଣୀ ବିଳାପ କରୁଛନ୍ତି, ହା କାନ୍ତ ହା ରାମଣ ଶ୍ରେଷ୍ଠ ଏଭଳିଆ କହିକି ରାଧାରାଣୀ ବିଳାପ କରୁଛନ୍ତି। ତେଣୁ ବିଭିନ୍ନ ସମୟରେ ଭକ୍ତମାନଙ୍କର ଯେଉଁ ଗର୍ବ ଆସୁଛି ଭଗବାନ ତାକୁ ସେ ତାକୁ ସଫା କରିଦିଅନ୍ତି। ଏଠି ଯେଉଁ କହିଲେ ବିଧୁଣତି ତା ବିଶ୍ୱସ୍ଥାନ, ମୁଁ ତାକୁ ସେଇ ତାର ଯେଉଁ ସବୁ କିଛି ରହିଛି ବିଷୟ ଶକ୍ତି ରହିଛି ବା କିଛି ଗର୍ବ ରହିଛି ଏସବୁକୁ ମୁଁ ତାକୁ ସଫା କରିଦେ, ବିଧୁଣମି ମୁଁ ତାକୁ ସଫା କରିଦେ। ହେବା ଦ୍ୱାରା କ'ଣ ହେବ, ଲୋକମାନଙ୍କୁ ଚାହୁଁ ମାନନ୍ତି, ଯଦି ଏଇଟା ସଫା ନ ହେବ ତାହେଲେ ସେମାନେ କ'ଣ କରିବେ ନା ତ୍ରିଲୋକକୁ କାହାକୁ ଖ୍ୟାତି କରିବେନି, ବା ଏମିତିକି ମାଆ ମାଞ୍ଚ ମୋତେ ମଧ୍ୟ ସେ କ୍ଷତି କରିବେନି, ଭଗବାନଙ୍କୁ ଅବମାନନା ଦେ। ଭଗବତୀତା ନବମଧ୍ୟାୟରେ ଭଗବାନ କହିଛନ୍ତି ଯେ ଅବଧାନତି ମାଂ ମୂଢ଼ା ମାନସିଙ୍କ ଆଶ୍ରିତ ପରମ ଭାବ ମଜାନନ୍ଦ ମମ ଭୂତ ମହେଶ୍ୱର। ଅବଧାନତି ମାଂ ମୂଢ଼ା, ଭଗବାନ ଯେତେବେଳେ ଆସନ୍ତି ମାନସିଙ୍କ ତନୁ ଆଶ୍ରୟ କରିକି ବା ଏଇ ମନୁଷ୍ୟ ଶରୀର ଧରିକି ଯେତେବେଳେ ଆସନ୍ତି ଭଗବାନ, ସେତେବେଳେ ଯେଉଁମାନେ ମୂର୍ଖ ବ୍ୟକ୍ତି ସେମାନେ ଭଗବାନଙ୍କୁ ଅବଧାନ କରନ୍ତି, ସେମାନେ କହନ୍ତି ଇଏ ଆମର ସାଧାରଣ ମନୁଷ୍ୟ ବୋଲି। ଆମେ ଦେଖିବା ଭଗବତ ଗୀତା ହଉ ବା ଭାଗବତମ ହଉ ବା ଅନ୍ୟାନ୍ୟ ଶାସ୍ତ୍ରରେ ମଧ୍ୟ ଯେଉଁମାନେ ଭକ୍ତ ନୁହନ୍ତି ସେମାନେ ଯେଉଁ ଟୀକା କରିଛନ୍ତି ସେଥିରେ ସେ ଭଗବାନ ବୋଲି ଗ୍ରହଣ କରୁନାହାନ୍ତି। ପ୍ରହ୍ଲାଦ ମହାରାଜ ଯେତେବେଳେ ପାର୍ଶ୍ୱ ଜଗତ ଯାଇଥିଲେ ସେତେବେଳେ ସେ ନେଇଥିଲେ ଆମର ଡକ୍ଟର ରାଧାକୃଷ୍ଣଙ୍କର ଭଗବତ ଗୀତାକୁ ନେଇକି ଯାଇଥିଲେ, କାରଣ ସେ ସେମାନେ ଆମର ଭଗବତ ଗୀତା ହେଇନଥିଲା ତା ପରେ ସେଟା ହେଲା। ତେଣୁ ଡକ୍ଟର ରାଧାକୃଷ୍ଣଙ୍କର ଯେତେବେଳେ ସେ ପଢ଼ାଉଥିଲେ କିନ୍ତୁ ସେଥିରେ ଆମର ନବମଧ୍ୟାୟ ଯେଉଁ ଅନ୍ତିମ ଶ୍ଳୋକ ଚଉତିରିଶ ଶ୍ଳୋକରେ ସେଥିରେ ଯେଉଁ ବର୍ଣ୍ଣନା କରାଯାଇଛି ଭଗବାନ କହୁଛନ୍ତି ଯେ ମନ୍ମନା ଭବ ମଦ ଭକ୍ତୁ ମଦ୍ଜାଜି ମାନ ନମସ୍କୁରୁ ମାମେବେଶେଷ ଯୁକ୍ତ ମହାତ୍ମା ମତ୍ପରା। ତେଣୁ ମାନ ନମସ୍କୁରୁର ଯେତେବେଳେ ରାଧାକୃଷ୍ଣ ଯେତେବେଳେ ଇଏ କରିଛନ୍ତି ତାର ଭାଷା ଦେଇଛନ୍ତି ସେ କହୁଛନ୍ତି ମାନ ଅର୍ଥ ଭଗବାନଙ୍କୁ ନୁହଁ, ଭଗବାନଙ୍କ ଭିତରେ ଯେଉଁ ଆତ୍ମା ରହିଛି ତାଙ୍କୁ ନମସ୍କାର କରିବା ପାଇଁ କୁହାଯାଇଛି। ତେଣୁ ଅଧିକାଂଶ ଲୋକ ହେଉଛି ଯଦିଓ ଭଗବତ ଗୀତା ଭାଗବତମର ଆମର ଜଣେ ରହିଛନ୍ତି ଦେଇଛନ୍ତି ଭାଗବତମର ଟୀକା ଦେଇଛନ୍ତି କିନ୍ତୁ କୃଷ୍ଣ ହେଉଛନ୍ତି ଭଗବାନ ବୋଲି ସେ ଗ୍ରହଣ କରିପାରନ୍ତି ନାହିଁ। ସେ କହନ୍ତି କ'ଣ ନା ଇଏ ଆଉ ଟିକେ ଉନ୍ନତ, ଆମଠୁ ଆଉ ଟିକେ ଉନ୍ନତ ଆଉ ଟିକେ ଅଧିକ ଶକ୍ତିଶାଳୀ, କିନ୍ତୁ ମାନବ ମନୁଷ୍ୟ ପ୍ରକୃତି ସେ ହେଉଛନ୍ତି ମନୁଷ୍ୟ। ଅବଜାଣନ୍ତି ମା ମୁଢ଼ା ବୋଲି କୁହାଯାଉଛି ଭଗବାନ ଶ୍ରୀ କୃଷ୍ଣ, ସେମାନେ ପ୍ରକୃତରେ ଭଗବାନଙ୍କୁ ଜାଣିପାରନ୍ତି ନାହିଁ। ତେଣୁ ଯେଉଁମାନେ ଏଇ ସବୁ ଅସୁର ସମ୍ପଦ ବିଭାଗ ସବୁ ରହିଛି, ଷୋଡ଼ଶ ଅଧ୍ୟାୟରେ ଭଗବାନ ବର୍ଣ୍ଣନା କରିଛନ୍ତି ବିସ୍ତାର ଭାବରେ, ସେ ଅସୁର ସମ୍ପଦ ଯେଉଁମାନଙ୍କର ରହିଛି ସେମାନେ ଭଗବାନଙ୍କୁ ଗ୍ରହଣ କରିବେ ନାହିଁ। ତେଣୁ ଭଗବାନ ସେମାନଙ୍କୁ କ'ଣ କରନ୍ତି ନା, ଆସିଲେ ଯେତେବେଳେ ଆସନ୍ତି ସେତେବେଳେ ତାଙ୍କୁ ଦୁଷ୍କୃତି ନମା ମାନେ କ'ଣ, ପରିତ୍ରାଣାୟ ସାଧୁନା ବିନାଶାୟ ଚ ଦୁଷ୍କୃତାମ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମୀ ଯୁଗେ ଯୁଗେ, ବିଭିନ୍ନ ଯୁଗରେ ଭଗବାନ ଆସିକରି ଏଇ ସାଧୁମାନଙ୍କୁ ବା ଭକ୍ତମାନଙ୍କୁ ଆନନ୍ଦ ପ୍ରଦାନ କରିବା ସଙ୍ଗେ ସଙ୍ଗେ, ତାଙ୍କୁ ରକ୍ଷା କରିବା ସଙ୍ଗେ ସଙ୍ଗେ, ଯେଉଁମାନେ ଭଗବାନଙ୍କ ଶରଣ ଯାଉନାହାନ୍ତି ବିଶେଷ ଭାବରେ ଏଇ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିମାନଙ୍କୁ, ତେଣୁ ସେମାନଙ୍କୁ ଭଗବାନ ବିନାଶ କରନ୍ତି। ଆ ପରେ ଆସିବ ଏହି ମାନେ ଏଇ ଅଧ୍ୟାୟରେ ଯେ ଭଗବାନ କହିବେ, ତମେ ଯଦିଓ ସ୍ୱତଃ ଲୋକକୁ ଯିବ କିନ୍ତୁ ତମେ ମୋ ଦ୍ୱାରା ସୁରକ୍ଷିତ ହୋଇକି ରହିବ, କିନ୍ତୁ ଯେଉଁମାନେ ତମ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବେ ଅସୁର ସ୍ୱଭାବ ସମ୍ପନ୍ନ ମାନେ, ସେମାନେ ଭଗବାନ ବିରୁଦ୍ଧରେ ସବୁବେଳେ ଲାଗିକି ରହିବେ। ତେଣୁ ଯେଉଁମାନେ ତମ ବିରୁଦ୍ଧରେ ବିଦ୍ରୋହ କରିବେ ଯାହା କରିବେ ମୋର ଚକ୍ର ତାଙ୍କୁ ବିନାଶ କରିବେ। ଆ ପରେ ବର୍ଣ୍ଣନା କରନ୍ତି ଭଗବାନ କହିଛନ୍ତି, ତେଣୁ ଏହିଭଳି ଭାବରେ ବଳି ମହାରାଜର ଯେଉଁ ପରୀକ୍ଷା ନିଆଯାଉଥିଲା ସେ କଥା ବର୍ତ୍ତମାନ ଭଗବାନ ବ୍ରହ୍ମାଙ୍କୁ ଏହି ଶ୍ଳୋକରେ କହୁଛନ୍ତି। ଏହିଭଳି ଭାବରେ ମୁଁ ତାକୁ ଶୁଦ୍ଧ କରିଛି। ଜୟ ଶ୍ରୀ ଭାଗବତ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଦେବ କି ଅନନ୍ତ କୋଟି ବୈଷ୍ଣବ କି ତାହା ଏକ ଜୟ ଶ୍ରୀ ଗୋପାଳ। ଆରେ ବି ଯିବେ ଯାଇନାହାନ୍ତି, କାଲି ଆସିଥିଲେ, କାଲି ବର୍ତ୍ତମାନ ଉପରେ ଆସିଥିଲେ,
ଆଜି ବୋଧେ ଯିବେ ପରା,
ହଁ ଆଜି
ଫେରିବେ
ଫେରିବେ।